ହ୍ୟାଲୋ, ମୁଁ ନମସ୍କାର, ମୁଁ ବାସନ୍ତୀ ଚୌଧୁରୀ ମଙ୍ଗଳା ନଗରରୁ କହୁଛି। ଆଉ ଆମେ ମୋବାଇଲରେ ଦେଖିଲୁ ଯେ ଏମିତି ବାତ୍ୟା ହେବାର ଅଛି, ଜନହିତବାଣୀ। ଆଉ ଆମେ ମୋବାଇଲରେ ଦେଖିଲୁ ଯେ ଏମିତି ବାତ୍ୟା ହେବାର ଅଛି, ତେଣୁ ଆମେ ଆମ ଘର ପାଖରେ ଥିବା ଗଛ ପଛ ସବୁ କଟାକଟି କରିଦେଇଛୁ। ଆଉ ଯେତିକି ସତର୍କ ଅଛୁ, ଆଉ ଅଧିକ ଯାହା ହେଲେ ଆପଣ ଆମକୁ ଟିକେ ସାହାଯ୍ୟ କରିବେ ଆଉ।